ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় বন্ধু, আমার পথপ্রদর্শিকা বেতার অনুষ্ঠান তরফর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু যীশু বিষয় আপনার যে বিশেষ আগ্রহী তাহা জাঁ আমি বিশেষ আনন্দিত। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে। আপনার যদি কোণী প্রকার প্রশ্ন থাকে তাহলে তাহা লিখি জনাইলে আমি আপনার তাহা পত্র মাধ্যমে জনাই পারিব। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି କିମ୍ବା ସାକ୍ଷ୍ୟ ରହିଅଛି ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ସୁଯୋଗ ଦେଲ। କେବଳ ସେତିକି ନୁହେଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କର ସହିତରେ ଆଳାପ କରିବା ପାଇଁ ଯାଉଅଛ, ଆଉ ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆମମାନଙ୍କୁ ଏକ ଧୀରସ୍ଥିର ଚିତ୍ତ ଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ସୁସ୍ଥିର ମତି ପ୍ରଦାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର। ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଦେଇ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଏଷ୍ଟର ବିବରଣୀ ପୁସ୍ତକର ପ୍ରଥମ ପର୍ବର 9 ପଦରୁ ଆରମ୍ଭ କରି 2 ପର୍ବର 4 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ଜଣେ ସ୍ତ୍ରୀ ଯିଏକି ନିଜର ସ୍ୱାମୀର ବାଧ୍ୟ ହେବା ନିମନ୍ତେ ଅନିଚ୍ଛା ପ୍ରକାଶ କରେ। ଗତ ପାଠରେ ଆମେ ଦେଖିଥିଲୁ ପାରସ୍ୟର ରାଜା ଅକ୍ଷସ୍ୱେରସ ଏକ ବିରାଟ ଭୋଜିର ଆୟୋଜନ କରିଥିଲେ, ମାତ୍ର ତାହା ଈଶ୍ୱରଙ୍କୁ ଗୌରବ ଦେବା ଉଦ୍ଦେଶ୍ୟରେ ନୁହେଁ, ମାତ୍ର ନିଜର ପ୍ରତିପତ୍ତି ତଥା ଧନ ଦୌଲତକୁ ଦେଖାଇ ନିଜକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ଓ ଲୋକମାନଙ୍କ ଦୃଷ୍ଟିରେ ପ୍ରିୟପାତ୍ର ହେବା ନିମନ୍ତେ। ତେବେ ଆଜି ଆମେ ତହିଁର କ୍ରମଶଃ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ ପ୍ରଥମ ପର୍ବର ନୂଆପଦରେ ଲେଖା ଅଛି, ମଧ୍ୟ ବଷ୍ଟି ରାଣୀ ଅକ୍ଷସ୍ୱେରସର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲା। ବଷ୍ଟିରାଣୀ ଅକ୍ଷସ୍ୱେରସର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଏକ ଭୋଜ ପ୍ରସ୍ତୁତ କଲେ। ଲୋକମାନେ ସେମାନଙ୍କର ସ୍ତ୍ରୀମାନଙ୍କୁ ମଧ୍ୟ ସଙ୍ଗରେ ଆଣିଥିଲେ, ମାତ୍ର ସେମାନେ ସେହି ଭୋଜିରେ ଯୋଗ ଦେବା ନିମନ୍ତେ ସୁଯୋଗ ପାଇପାରୁନଥିଲେ, କାରଣ ସେହି ସମୟର ସାମାଜିକ ପ୍ରଥା ଅନୁଯାୟୀ ପୁରୁଷ ଓ ସ୍ତ୍ରୀ ଏକତ୍ର ଏକ ଭୋଜିରେ ଯୋଗ ଦେଇପାରୁନଥିଲେ। ବର୍ତ୍ତମାନର ଭୋଜିଠାରୁ ସେହି ସମୟର ଭୋଜିର ଆୟୋଜନ ଏକ ଭିନ୍ନ ଧରଣର ଥିଲା। ସ୍ତ୍ରୀମାନଙ୍କ ନିମନ୍ତେ ଓ ପୁରୁଷମାନଙ୍କ ନିମନ୍ତେ ଅଲଗା ଅଲଗା ସ୍ଥାନରେ ଭୋଜିର ଆୟୋଜନ କରାଯାଉଥିଲା। ପୁରୁଷମାନଙ୍କ ନିମନ୍ତେ ଯେଉଁ ଭୋଜିର ଆୟୋଜନ କରାଯାଉଥିଲା ତହିଁ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା। ତେଣୁକରି ବଷ୍ଟିରାଣୀ ମଧ୍ୟ ସ୍ତ୍ରୀମାନଙ୍କୁ ନେଇ ସେମାନଙ୍କ ନିମନ୍ତେ ଆଉ ଏକ ଭୋଜିର ଆୟୋଜନ କରିଥିଲେ। ଦଶପଦରେ ଲେଖା ଅଛି, ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ ହୋଇ ମହୁମନ ବିସ୍ଥା ହର୍ବଣା ବିଗ୍ଧା ଓ ଅବଗଥ ସେଥର ଓ କର୍କସ ଅକ୍ଷସ୍ୱରସ ରାଜାର ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲା। ଏହି ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ ଯେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ ହେଲେ, ଅର୍ଥାତ୍ ସେ ଦ୍ରାକ୍ଷାରସରେ ମତ ହେଲେ, କାରଣ ଏହା ହିଁ ସାଧାରଣତଃ ଘଟେ। ଆପଣ ଏହିପରି ଭୋଜିମାନଙ୍କରେ ସୁରାପାନ କରିବା ଉଚିତ ନୁହେଁ, ମାତ୍ର ଆପଣ ଯଦି ସୁରାପାନ କରନ୍ତି ତାହେଲେ ଆପଣ ଅଧିକରୁ ଅଧିକ ପାନ କରିବାକୁ ଚାହିଁବେ। ମାତ୍ର ଏଠାରେ ପ୍ରଶ୍ନ ଆସେ, ଯଦି ଜଣେ ରାଜା ମଦ୍ୟପାନରେ ବା ସୁରାପାନରେ ଆସକ୍ତ ହୁଏ ତାହେଲେ ସେ କ'ଣ ଉପଯୁକ୍ତ ଶାସକ ନୁହେଁ? ସେ ସୁରାପାନରେ ମତ ହେବା ଦ୍ୱାରା ଦେଶ ପ୍ରତି ବିନାଶ ଆଣେ। ଏଠାରେ ଆମେ ଦେଖୁଛୁ ଯେ ଅକ୍ଷସ୍ୱେରସ ସୁରାପାନରେ ପ୍ରଭାବିତ ହୋଇ ଯାହା କରିବା ଉଚିତ ନୁହେଁ ତାହା କରୁଛନ୍ତି। ସେ ତାହାଙ୍କ ସମ୍ମୁଖରେ ସେବା କରୁଥିବା ରାଜଗୃହର ତତ୍ତ୍ୱାବଧାରକମାନଙ୍କୁ ସେହି ବଷ୍ଟିରାଣୀକୁ ଭୋଜିକୁ ଆଣିବା ନିମନ୍ତେ ଆଦେଶ ଦେଲେ। ଏଗାର ପଦରେ ଲେଖା ଅଛି, ତୁମେମାନେ ଲୋକମାନଙ୍କୁ ଓ ଅଧିପତିଗଣକୁ ବଷ୍ଟିରାଣୀର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ତାହାକୁ ରାଜମୁକୁଟରେ ଭୂଷିତା କରି ରାଜାଙ୍କ ଛାମକୁ ଆଣ, ଯେଣୁ ସେ ପରମ ସୁନ୍ଦରୀ ଥିଲା। ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ରାଜା ଅକ୍ଷସ୍ୱରସ ନିଜର ଧନ ଓ ବିଳାସିତାର ବିଷୟକୁ ଲୋକମାନଙ୍କ ନିକଟରେ ଦେଖାଇଥିଲେ, ଓ ସେହି ସମର ଅଭିଯାନ ନିମନ୍ତେ ତାହାଙ୍କ ମନରେ ଯେଉଁ ଚିନ୍ତାଧାରା ଥିଲା ତାହା କରିବା ନିମନ୍ତେ ତାହାଙ୍କର ଯେ ସାମର୍ଥ୍ୟତା ଅଛି ତାହା ସେମାନଙ୍କ ନିକଟରେ ପ୍ରମାଣିତ କରିଦେଇଥିଲେ। ମାତ୍ର ବର୍ତ୍ତମାନ ସେ ସେହି ସୁରାପାନରେ ପ୍ରଭାବିତ ହୋଇ ଯାହା କରିବା କଥା ନୁହେଁ ତାହା କରୁଛନ୍ତି। ସେ ବଷ୍ଟିରାଣୀକୁ ଆଣି ସେହି ଭୋଜରେ ଉପବିଷ୍ଟ ଲୋକମାନଙ୍କ ନିକଟରେ ତାହାର ସୌନ୍ଦର୍ଯ୍ୟକୁ ଦେଖାଇବାକୁ ଯାଉଅଛନ୍ତି। ଆଉ ଯଦି ସେ ସୁରାପାନ କରିନଥାନ୍ତେ ତାହେଲେ ସେ ଏହିପରି କାର୍ଯ୍ୟ କରିବାକୁ ପସନ୍ଦ କରିନଥାନ୍ତେ। ପ୍ରକୃତରେ ଏହା ଏକ ଅସୁନ୍ଦର କାର୍ଯ୍ୟ ଥିଲା। ସେ ଚାହିଁଲେ ଯେପରି ପ୍ରତ୍ୟେକ ବଷ୍ଟିରାଣୀର ସୌନ୍ଦର୍ଯ୍ୟକୁ ଦେଖନ୍ତୁ, ତାହାଙ୍କର ଧନରତ୍ନକୁ ଦେଖନ୍ତୁ, ତାହାଙ୍କର ସେହି ରାଜମୁକୁଟର ଅଳଙ୍କାରକୁ ଦେଖନ୍ତୁ। ବାରପଦରେ ଲେଖା ଅଛି, ମାତ୍ର ବଷ୍ଟିରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ଅସମର୍ଥ ହେଲା, ଏଣୁ ରାଜା ଅତିଶୟ କ୍ରୋଧ କଲା ଓ ତାହାର ଅନ୍ତଃକରଣରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। ଅନୁମାନ କରିପାରୁଛନ୍ତି ସେହି ସମୟର ପରିସ୍ଥିତି କିପରି ଥିବ? ରାଣୀ ଯେତେବେଳେ ସେହି ଭୋଜି ମଧ୍ୟକୁ ଆସିବାକୁ ମନା କରିଦେଇଥିବେ ସେତେବେଳେ ଲୋକମାନଙ୍କ ମଧ୍ୟରେ ଏକ ଚହଳ ସୃଷ୍ଟି ହୋଇଯାଇଥିବ, ଆରେ ଇଏ କି ପ୍ରକାର ରାଜା, ରାଣୀ ମଧ୍ୟ ଏହାର ଆଦେଶକୁ ପାଳନ କରୁନାହାନ୍ତି। ରାଜା ମଧ୍ୟ ନିଜର କଥା ରକ୍ଷା କରି ନ ପାରିବାରୁ ଲଜ୍ଜିତ ତଥା ଅପମାନିତ ହୋଇଥିବେ, ତେଣୁକରି ସେ ଅତିଶୟ କ୍ରୋଧ କରୁଅଛନ୍ତି, କାରଣ ବଷ୍ଟି ରାଣୀ ରାଜାଙ୍କର ଆଦେଶକୁ ପାଳନ କରିନଥିଲେ କି ସେହି ଲୋକମାନଙ୍କ ମଧ୍ୟକୁ ଆସିନଥିଲେ। ତେବେ ଯଦିଓ ମୁଁ ଭାବେ ଯେ ରାଜାଙ୍କ ଆଦେଶକୁ ପାଳନ ନ କରିବା ରାଣୀଙ୍କ ପକ୍ଷରେ ଯୁକ୍ତିଯୁକ୍ତ ତଥା ଯଥାର୍ଥ ବୋଲି ମନେହୁଏ, ମାତ୍ର ରାଣୀ ଅନ୍ତତଃ ପକ୍ଷେ ରାଜାଙ୍କ ସ୍ଥିତି ଓ ସମ୍ମାନ ରକ୍ଷା ଦୃଷ୍ଟିରୁ ସେହି ବିଷୟକୁ ଚିନ୍ତା କରି ସେହି ଭୋଜିକୁ ଯିବା ଉଚିତ ଥିଲା ଓ ରାଜାଙ୍କ ଆଦେଶକୁ ପାଳନ କରିବା ଉଚିତ ଥିଲା। 13-15 ମଧ୍ୟରେ ଏପରି ଲେଖା ଅଛି, ଅନନ୍ତର ରାଜା କାଳଜ୍ଞ ବିଦ୍ୱାନବର୍ଗଙ୍କୁ ପଚାରିଲା, କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାର ରୀତି ଥିଲା। ଆଉ ଏହି ସମୟରେ କର୍ସନା, ସେଥର, ଅଦମାଥା, ତର୍ଶିସ, ମେରସ, ମେର୍ସନା ଓ ମମୁଖନ ରାଜାର ନିକଟବର୍ତ୍ତୀ ଥିଲେ। ଏହି ସାତ ଜଣ ପାରସ୍ୟ ଓ ମାଦିଆ ଦେଶର ଅଧିପତି, ରାଜାର ମୁଖଦର୍ଶନକାରୀ, ପୁଣି ରାଜ୍ୟର ଶ୍ରେଷ୍ଠ ସ୍ଥାନରେ ଉପବିଷ୍ଟ ଥିଲେ। ରାଜା ପଚାରିଲା, ବଷ୍ଟିରାଣୀ ନପୁଂସଙ୍କମାନଙ୍କ ଦ୍ୱାରା ପ୍ରେରିତ ଅକ୍ଷସରସ ରାଜାର ଆଜ୍ଞା ନ ମାନିବାରୁ ବ୍ୟବସ୍ଥାନୁସାରେ ଆମମାନେ ତାକୁ କ'ଣ କରିବା? ଦେଖନ୍ତୁ, ଏହିପରି ଏକ ଅପ୍ରୀତିକର ପରିସ୍ଥିତିର ସମାଧାନ ପାଇଁ ଓ ବଷ୍ଟିରାଣୀର ଉପଯୁକ୍ତ ବିଚାର କରିବା ପାଇଁ ରାଜା ଏକ ସଭାର ଆୟୋଜନ କଲେ ଓ ଯେଉଁମାନେ ଘରୋଇ ତଥା ବ୍ୟକ୍ତିଗତ ଭାବେ ରାଜାଙ୍କ ସହିତ ସାକ୍ଷାତ କରୁଥିଲେ ସେହି ଅଧିପତିମାନେ ଏହି ସଭାରେ ଯୋଗ ଦେଇଥିଲେ। ଏଠାରେ ସେମାନେ ଏକ ମହାନ ଯୋଜନା ପ୍ରସ୍ତୁତ କରୁଅଛନ୍ତି, ମାତ୍ର ରାଜା ରାଣୀଙ୍କୁ ଯାହା କିଛି କରିବା ନିମନ୍ତେ କହିବେ ରାଣୀ ତାହା ପାଳନ କରିବେ ନାହିଁ। ତାହେଲେ ରାଣୀଙ୍କ ସହିତ କ'ଣ କରାଯାଇପାରିବ? ଯାହା ଜଣାଯାଏ, ଏପରି କିଛି ବ୍ୟବସ୍ଥା ନଥିଲା ଯାହାକି ଏପରି କ୍ଷେତ୍ରରେ ପ୍ରୟୋଗ କରାଯାଇପାରିଥାନ୍ତା। ସୋହରପତ୍ରରେ ଲେଖା ଅଛି, ଏଥିରେ ମମୁଖନ ରାଜାର ଓ ଅଧିପତିଗଣର ସାକ୍ଷାତରେ ଉତ୍ତର ଦେଲା, ବଷ୍ଟିରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷସ୍ୱରସ ରାଜାଙ୍କ ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛି। ପ୍ରକୃତରେ ଦେଖିବାକୁ ଗଲେ ବଷ୍ଟିରାଣୀଙ୍କର ଅନେକ କିଛି ସ୍ୱାଧୀନତା ଥିଲା, ଏପରିକି ଏପରି କୌଣସି ବ୍ୟବସ୍ଥା ନଥିଲା ଯାହାକି ତାହାଙ୍କୁ ସେହି ଭୋଜିରେ ଯୋଗ ଦେବା ନିମନ୍ତେ ରାଜାଙ୍କର ଆଦେଶକୁ ପାଳନ କରିବା ନିମନ୍ତେ ବାଧ୍ୟ କରିପାରିଥାନ୍ତା। କିନ୍ତୁ ସେହି ଅଧିପତିମାନେ ଏହି ପ୍ରକାର ଏକ ଅଶୋଭନୀୟ ପରିସ୍ଥିତିର ସମାଧାନ ନିମନ୍ତେ ଏକ ଜଟିଳ ବ୍ୟବସ୍ଥା ଉତ୍ଥାପନ କରିବାକୁ ଯାଉଥିଲେ। ସେମାନେ ବଷ୍ଟିରାଣୀଙ୍କୁ ଦୋଷାରୋପ କରିବାକୁ ଚାହୁଁଥିଲେ, ଆଉ ବିଶେଷରେ ସେମାନଙ୍କ ମଧ୍ୟରୁ ମମୁଖନ। 17-18 ଲେଖା ଅଛି, କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀ ଲୋକଙ୍କ ମଧ୍ୟରେ ବ୍ୟାପିଯିବ, ଆଉ ଅକ୍ଷସ୍ୱରସ ରାଜା ବଷ୍ଟିରାଣୀକୁ ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ। ଏହି ସମ୍ବାଦ ପାଇଲେ ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ, ଆଉ ପାରସ୍ୟ ଓ ମାଦିଆର ଯେଉଁ କୁଳିନା ସ୍ତ୍ରୀଗଣ ରାଣୀର ଏହି କର୍ମର ସମାଚାର ଆଜି ଶୁଣିଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏରୂପ କହିବେ, ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ। ଆପଣ ଦେଖନ୍ତୁ, ଏହି ମମୁଖନ ସେହି ଅଧିପତିମାନଙ୍କ ମଧ୍ୟରୁ ଜଣେ ଥିଲା ଓ ସେ ଏହି ଅଶୋଭନୀୟ ପରିସ୍ଥିତିର ସମାଧାନ ନିମନ୍ତେ ବିଶେଷ ଯତ୍ନବାନ ଥିଲା। ତାହାର କଥାରୁ ଜଣାଯାଏ, ସତେ ଯେପରି ସେହି ପରିସ୍ଥିତିର କିଛି ସମାଧାନ ନ ହେବା ପର୍ଯ୍ୟନ୍ତ ସେ ଗୃହକୁ ଯିବ ନାହିଁ। ବାସ୍ତବରେ ଏହା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା, କାରଣ ରାଜା ଓ ରାଣୀ ରାଜ୍ୟ ନିମନ୍ତେ ଏକ ଆଦର୍ଶ ରଖିଗଲେ ଯାହାକି ଅନ୍ୟମାନଙ୍କ ପ୍ରତି ତହିଁର କୁପ୍ରଭାବ ପଡ଼ିଥିଲା। ଲକ୍ଷ୍ୟ କରନ୍ତୁ ମମୁଖନର ପ୍ରସ୍ତାବ, 19 ଲେଖା ଅଛି, ଏନିମନ୍ତେ ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟି ଅକ୍ଷସ୍ୱରସ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ, ପୁଣି ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦ୍ୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ, ପୁଣି ମହାରାଜ ତାହାର ରାଣୀପଦ ତାହାଠାରୁ ଉତ୍ତମା ଏକ ସ୍ତ୍ରୀ କି ଦେଉନ୍ତୁ। ମୋର ବିଶ୍ୱାସ ଆପଣ ବୁଝିପାରୁଥିବେ ଯେ ଏହା ଏକ ବିଜାତୀୟ ବ୍ୟବସ୍ଥା ଥିଲା। ଏହା ଯଦିଓ ଏକ ନୂତନ ବ୍ୟବସ୍ଥା ଥିଲା, ମାତ୍ର ଏହା ମୂଷାଙ୍କ ବ୍ୟବସ୍ଥା ନଥିଲା, କିନ୍ତୁ ମାଦୀୟ ଓ ପାରସିକ ବ୍ୟବସ୍ଥା ଥିଲା। ଏପରିକି ଏକ ବ୍ୟବସ୍ଥାକୁ ସେମାନେ ପ୍ରୟୋଗ କରି ବସ୍ତିକୁ ତାହାର ରାଣୀପଦରୁ ଚ୍ୟୁତ କରିବା ନିମନ୍ତେ ଚେଷ୍ଟା କଲେ। 20-22 ପଦ ମଧ୍ୟରେ ଲେଖା ଅଛି, ଆହୁରି ରାଜ୍ୟ ବୃହତ୍, ଏଣୁ ରାଜ୍ୟର ସବୁ ସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲେ, ସ୍ୱାମୀ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ। ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ। ରାଜା ମମୁଖନର ପରାମର୍ଶାନୁସାରେ କର୍ମ କଲା। ତୁ ସେ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହି ରୂପେ ପତ୍ର ପଠାଇଲା, ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ। ବଷ୍ଟିରାଣୀ ଏହି ପ୍ରକାର ବ୍ୟବସ୍ଥା ଅନୁଯାୟୀ ରାଣୀ ପଦରୁ ଚ୍ୟୁତ ହେଲେ। ସେ ଆଉ ରାଣୀ ହୋଇ ରହିପାରିଲେ ନାହିଁ। ଏହା ଏପରି ଘଟିଲା ଯେହେତୁ ସେ ରାଜାଙ୍କର ଆଦେଶକୁ ପାଳନ କରିବା ନିମନ୍ତେ ଅସମତା ହେଲେ। ଏକ ରାଜାଜ୍ଞା ଘୋଷଣା କରାଗଲା। ଏହି ରାଜାଜ୍ଞା ପତ୍ରରେ ଏହି ବ୍ୟବସ୍ଥା ଉଲ୍ଲେଖ ହୋଇଥିଲା, ରାଜ୍ୟ ମଧ୍ୟରେ ସ୍ତ୍ରୀ ସ୍ୱାମୀକୁ ମର୍ଯ୍ୟାଦା କରିବ ଓ ସ୍ୱାମୀର ବାଧ୍ୟ ହେବ, ଓ ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରିବେ। ପ୍ରକୃତରେ ଏଥିପୂର୍ବରୁ ଏହି ମାଦ୍ୟ ଓ ପାରସିକ ସାମ୍ରାଜ୍ୟ ମଧ୍ୟରେ ଏହିପରି ବ୍ୟବସ୍ଥା ପ୍ରଚଳିତ ହୋଇନଥିଲା, ମାତ୍ର ବର୍ତ୍ତମାନ ଏହା ଏକ ବ୍ୟବସ୍ଥାରେ ପରିଣତ ହୋଇଗଲା ଓ ଏହା ପରିବର୍ତ୍ତିତ ହୋଇପାରିବ ନାହିଁ। ଏହିପରି ଏକ ବ୍ୟବସ୍ଥା ପ୍ରଣୟନ ଅକ୍ଷେଶ୍ୱରଙ୍କର ଚରିତ୍ରକୁ ପ୍ରକାଶ କରେ। କୌଣସି ବିଷୟକୁ ଭଲ ଭାବେ ଚିନ୍ତା କରି କହିବା ବା କରିବା ସେ ଜ୍ଞାନ ତାହାଙ୍କର ନଥିଲା। ସେ ଯାହା ପାରୁଥିଲେ ତାହା କରିଯାଉଥିଲେ। ତାହାଙ୍କୁ ଜଣେ ଆଡ଼ବାୟା ରାଜା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ, ମାତ୍ର ତଥାପି ସେ ଜଣେ ଅତି କ୍ଷମତାଶାଳୀ ରାଜା ଥିଲେ। ତାହାଙ୍କର ଅତି ଚମତ୍କାର ଦକ୍ଷତା ଥିଲା। ତଥାପି ସେ ନିଜର କ୍ରୋଧକୁ ସମ୍ବରଣ କରି ନ ପାରି ବଷ୍ଟିକୁ ରାଣୀ ପଦରୁ ଚ୍ୟୁତ କଲେ। ଆଉ ଏହା ସେହି ମାଦୀୟ ଓ ପାରସିକମାନଙ୍କର ବ୍ୟବସ୍ଥା ରୂପେ ପରିଗଣିତ ହେଲା, ଯାହାକି ପରିବର୍ତ୍ତନ କରାଯାଇ ନପାରେ। ଯଦିଓ ପରବର୍ତ୍ତୀ ସମୟରେ ରାଜା ସେହି ବ୍ୟବସ୍ଥାକୁ ଉଠାଇ ଦେବା ନିମନ୍ତେ ଚେଷ୍ଟା କଲେ, ମାତ୍ର ସେ ପାରିଲେ ନାହିଁ। କାରଣ ମାଦୀୟ ଓ ପାରସିକ ଆଇନ ମଧ୍ୟରେ ଯେଉଁ ସମସ୍ତ ବ୍ୟବସ୍ଥା ନିର୍ଦ୍ଧାରଣ କରାଯାଉଥିଲା ତାହା ଅପରିବର୍ତ୍ତନୀୟ ହୋଇ ରହୁଥିଲା, ତାହା ଅତି ଦୃଢ଼ ରହୁଥିଲା, ତହିଁରେ କୌଣସି ପ୍ରକାର ପରିବର୍ତ୍ତନ ଘଟୁନଥିଲା। କିନ୍ତୁ ଏହି ସମସ୍ତ ଭୁଲ ନିମନ୍ତେ ରାଜା ନିଜେ ହିଁ ଦାୟୀ ଥିଲେ। ସେ ସୁରାପାନ କରି ମତ୍ତ ହେବା ଦ୍ୱାରା ଏହିପରି ଭୁଲ ସବୁ କରିବସିଲେ। ଜଣେ ରାଜା ହିସାବରେ ସେ ନିଜର ଆଦର୍ଶକୁ ହରାଇ ବସିଲେ। ସେ ଭୁଲ ରାସ୍ତାରେ ଗଲେ, କାରଣ ସୁରାପାନ କରିବା ଯଦିଓ ପାପ ବୋଲି ଅନେକ ଭାବନ୍ତି ନାହିଁ, ମାତ୍ର ଏହା ପାପ କରିବା ନିମନ୍ତେ ପ୍ରବର୍ତ୍ତାଏ। ଏହା ମନୁଷ୍ୟକୁ ପାପ ପଥରେ କଢ଼ାଇ ନିଏ। ଏହାଦ୍ୱାରା ପ୍ରଭୁଙ୍କର ଗୌରବ ହୁଏ ନାହିଁ, ମାତ୍ର ଅଗୌରବ ହୁଏ। ମନୁଷ୍ୟ ପ୍ରଭୁରେ ଆନନ୍ଦ କରେ ନାହିଁ, ମାତ୍ର ସେହି ସୁରାର ମତ୍ତତାରେ ଆନନ୍ଦ କରେ। ଏଥିଲାଗି ଆଜି ଅନେକ ବ୍ୟକ୍ତିବିଶେଷଙ୍କର ଜୀବନ, ପାରିବାରିକ ଜୀବନ ଭାଙ୍ଗି ଛାରଖାର ହୋଇଯାଇଛି। ଏଠାରେ ମଧ୍ୟ ଆମେ ଏହି ଅକ୍ଷସୁରେଶ ରାଜାଙ୍କ ଘଟଣାରେ ଲକ୍ଷ୍ୟ କରିବାକୁ ପାରୁଅଛୁ। ପ୍ରିୟ ବନ୍ଧୁ, ଆପଣଙ୍କର ଜୀବନ କିପରି ଅଛି ତାହା ମୁଁ ଜାଣେ ନା। ଯଦି ଆପଣ ସୁରାପାନରେ ମତ୍ତ ରହୁଥାନ୍ତି, ତାହେଲେ ସମୟ ଥାଉଁ ଥାଉଁ ତହିଁରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସେହି ବିନାଶ ଆସି ଉପସ୍ଥିତ ହେବା ପୂର୍ବରୁ ତାହା ପରିତ୍ୟାଗ କରନ୍ତୁ, ନଚେତ୍ ଆପଣଙ୍କ ଜୀବନ ଓ ଆପଣଙ୍କର ପାରିବାରିକ ଜୀବନ ଭାଙ୍ଗି ଛାରଖାର ହୋଇଯିବ। ହଁ, ସୁରାପାନ କିଛି ସମୟ ପାଇଁ ଆପଣଙ୍କୁ ଆନନ୍ଦ ଦେଇପାରେ, ମାତ୍ର ତହିଁର ପରିଣାମ ଅତି ଭୟଙ୍କର। ଆସନ୍ତୁ ଏହାପରେ ଦୁଇ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ପ୍ରକୃତ ରାଣୀଙ୍କୁ ମନୋନୀତ କରିବା ନିମନ୍ତେ ଏକ ସୁନ୍ଦର ରୂପର ପ୍ରତିଯୋଗିତା। ତେବେ ଦେଖନ୍ତୁ ଦୁଇ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏହିସବୁ ଘଟଣା ଉତ୍ତାରେ ଅକ୍ଷସ୍ୱରସ ରାଜାର କ୍ରୋଧ ଶାନ୍ତ ହୁଅନ୍ତେ ସେ ବଷ୍ଟିକି ଓ ତାହାର କାର୍ଯ୍ୟ ଓ ତାହା ପ୍ରତିକୂଳରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା। ଏହି ପଦଟି ଏହିପରି ଆରମ୍ଭ ହୁଏ, ଏହିସବୁ ଘଟଣା ଉତ୍ତାରେ କେଉଁସବୁ ଘଟଣା ଉତ୍ତାରେ ଯେଉଁସବୁ ଘଟଣା ଏହି ପୁସ୍ତକର ପ୍ରଥମ ପର୍ବରେ ଘଟିଯାଇଛି ଓ ସେହି ଗ୍ରୀସ୍କୁ ତାହାଙ୍କର ସମର ଅଭିଯାନର ବିଫଳତା ଆଉ ସେହି ବିଫଳତା ପରେ ସେ ଅତ୍ୟନ୍ତ ଦୁଃଖିତ ହୋଇ ତାହାଙ୍କର ପ୍ରାସାଦ ମଧ୍ୟକୁ ଫେରିଆସିଲେ ଏହି ସମସ୍ତ ବିଷୟ ଯଦିଓ ଏହି ପୁସ୍ତକରେ ସ୍ଥାନ ପାଇନାହିଁ ମାତ୍ର ଅନ୍ୟାନ୍ୟ ଐତିହାସିକ ତଥ୍ୟରୁ ଜଣାଯାଏ ତେବେ ଏହି ସମସ୍ତ ବିଷୟ ସହିତ ତାହାଙ୍କ ପ୍ରାସାଦ ମଧ୍ୟରେ ବଷ୍ଟିରାଣୀଙ୍କର ଅନୁପସ୍ଥିତି ଓ ସେହି ମାଦୀୟ ଓ ପାରସିକ ବ୍ୟବସ୍ଥାରେ ପରିବର୍ତ୍ତନ ଘଟାଇବାରେ ରାଜାଙ୍କର ବିଫଳତା ମଧ୍ୟ ଅନ୍ତର୍ଭୁକ୍ତ ବଷ୍ଟିରାଣୀ ଆଉ କେବେ ହେଲେ ରାଜାଙ୍କର ରାଣୀ ରୂପେ ଗୃହୀତା ହୋଇପାରିବେ ନାହିଁ ତାହାଙ୍କର ବିଫଳତା ପରେ ଓ ସେ ଏକାକୀ ଥିବା ଅବସ୍ଥାରେ ସମ୍ଭବତଃ ତାହାଙ୍କ ପ୍ରାସାଦ ମଧ୍ୟରେ ଏଣେତେଣେ ଭ୍ରମଣ କରୁଥିଲେ ସେ ନିଜକୁ ଅତି ଏକାକୀ ତଥା ନିଃସଙ୍ଗ ଅନୁଭବ କରୁଥିଲେ ସେ ବଷ୍ଟିରାଣୀଙ୍କ ବିଷୟରେ ଭାବୁଥିଲେ ମାତ୍ର ସେ ରାଣୀଙ୍କ ବିଷୟ ନେଇ ଯେଉଁ ବ୍ୟବସ୍ଥା ପ୍ରଣୟନ କରିଅଛନ୍ତି ତାହା ଆଉ ପୁନର୍ବାର ଭାଙ୍ଗିପାରିବେ ନାହିଁ କି ପରିବର୍ତ୍ତନ କରିପାରିବେ ନାହିଁ ସେ ଏତେ ସୁନ୍ଦରୀ ସ୍ତ୍ରୀକୁ ରାଣୀ ପଦରୁ ଚ୍ୟୁତ କରିଦେଇଛନ୍ତି ତାହାକୁ ସେ ଆଉ କେବେ ହେଲେ ପାଇପାରିବେ ନାହିଁ ତାହାଙ୍କର ଦାସମାନେ ତାହାଙ୍କର ମନର ଭାବକୁ ଜାଣିପାରିଲେ ଓ ସେମାନେ ତାହାଙ୍କୁ ନିରୀକ୍ଷଣ କରୁଥିଲେ ସେମାନେ ଜାଣିବାକୁ ପାରିଲେ ଯେ ଏହିପରି ପରିସ୍ଥିତିରେ ରାଜାଙ୍କ ନିମନ୍ତେ କିଛି କରାଯିବା ଉଚିତ ତେଣୁକରି ସେମାନେ ଏକ ପ୍ରସ୍ତାବ ବାଢୁଅଛନ୍ତି ଦେଖନ୍ତୁ ଦୁଇ ପର୍ବର ଦୁଇ ପଦରୁ ଚାରିପଦ ମଧ୍ୟରେ ଏପରି ଲେଖା ଅଛି ତେଣୁ ରାଜାର ସେବାକାରୀ ଭୃତ୍ୟମାନେ ତାହାକୁ କହିଲେ ମହାରାଜାଙ୍କ ପାଇଁ ସୁନ୍ଦରୀ ଯୁବତୀ କନ୍ୟାଗଣର ଅନ୍ୱେଷଣ କରାଯାଉ ଆଉ ମହାରାଜା ଆପଣ ରାଜ୍ୟର ସମସ୍ତ ପ୍ରଦେଶରେ କର୍ମଚାରୀଗଣ ନିଯୁକ୍ତ କରନ୍ତୁ ସେମାନେ ସେହିସବୁ ସୁନ୍ଦରୀ ଯୁବତୀ କନ୍ୟାଗଣକୁ ସୁସନ ରାଜଧାନୀରେ ଏକତ୍ର କରି ଅନ୍ତପୁରରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନପୁଂସକ ହେଗୟର ହସ୍ତରେ ସମର୍ପଣ କରନ୍ତୁ ପୁଣି ସେମାନଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ୟ ସେମାନଙ୍କୁ ଦତ୍ତ ହେଉ ତହିଁ ଉତାରୁ ଯେଉଁ କନ୍ୟା ମହାରାଜାଙ୍କର ତୁଷ୍ଟିକାରିଣୀ ହେବ ସେ ବଷ୍ଟି ବଦଳେ ରାଣୀ ହେବ ଏହି କଥାରେ ରାଜାର ସନ୍ତୋଷ ହୁଅନ୍ତେ ସେ ସେପରି କଲା ଦେଖନ୍ତୁ ରାଜାଙ୍କର ସେହି ଦାସମାନେ ଯେଉଁମାନେ କି ବଡ଼ ବଡ଼ ପାହ୍ୟାରେ ଥିଲେ ସେମାନେ ରାଜାଙ୍କର ମନର ଅସ୍ଥିରତାକୁ ଓ ଦୁଃଖକୁ ବୁଝିପାରିଲେ ତେଣୁକରି ସେମାନେ ଏକ ପ୍ରସ୍ତାବ ଦେଉଛନ୍ତି ଯେ ରାଜ୍ୟ ମଧ୍ୟରେ ଥିବା ସୁନ୍ଦରୀ ଯୁବତୀମାନଙ୍କୁ ଅଣାଯାଇ ଏକ ସୁନ୍ଦର ରୂପର ପ୍ରତିଯୋଗିତା କରାଯାଉ ଓ ସେହି ପ୍ରତିଯୋଗିତାରେ ସେହି ନାରୀମାନଙ୍କ ମଧ୍ୟରୁ ଯିଏ ସର୍ବଶ୍ରେଷ୍ଠା ସୁନ୍ଦରୀ ରୂପେ ବିବେଚିତ ହେବ ସେ ମହାରାଜାଙ୍କର ରାଣୀ ରୂପେ ଗୃହୀତ ହେବ ରାଜା ନିଜେ ସେହି ପ୍ରତିଯୋଗିତାରେ ବିଚାରପତି ହେବେ ଓ ଯେଉଁ ସୁନ୍ଦରୀ ଯୁବତୀ ତାହାଙ୍କ ଦୃଷ୍ଟିରେ ଶ୍ରେଷ୍ଠ ସୁନ୍ଦରୀ ରୂପେ ବିବେଚିତ ହେବ ସେ ତାହାଙ୍କର ରାଣୀ ହେବ ଆଉ ଏହି କଥା ରାଜାଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ବୋଲି ବିବେଚିତ ହେଲା ଓ ସେ ମଧ୍ୟ ତଦନୁଯାୟୀ ସେହି ପ୍ରତିଯୋଗିତାର ଆୟୋଜନ କଲେ ତେବେ ଏହି ପ୍ରତିଯୋଗିତାରେ କିଏ ରାଣୀ ରୂପେ ବିବେଚିତା ହେବ ତାହା ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରିବାକୁ ଯିବା ମାତ୍ର ଏହି ସମସ୍ତ ବିଷୟ ମଧ୍ୟ ଦେଇ ଆମକୁ ଏହି ଶିକ୍ଷା ମିଳେ ଯେ ମନୁଷ୍ୟ ନିଜ ଇଚ୍ଛାରେ କାର୍ଯ୍ୟ କରିବା ଦ୍ୱାରା ଓ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ଦ୍ୱାରା ସମସ୍ୟାର ସମ୍ମୁଖୀନ ହୋଇଥାଏ ଓ ବିଫଳ ହୋଇଥାଏ କାରଣ ଈଶ୍ୱର ସବୁର ନିୟନ୍ତ୍ରଣକର୍ତ୍ତା ତେଣୁ ତାହାଙ୍କୁ ପ୍ରଥମ ସ୍ଥାନ ଦେଲେ ଆମେ ଜୀବନରେ ସଫଳତା ଲାଭ କରିପାରିବା ଅକ୍ଷସୁରେଶ ରାଜା ସେଦିନ ତାଙ୍କ ଜୀବନରେ ବଡ଼ ଭୁଲ କଲେ କ'ଣ ପାଇଁ ଯେହେତୁ ସେ ସୁରାପାନରେ ମତ୍ତ ହୋଇ ନିଜର ମାନସିକ ଚିନ୍ତାଧାରାକୁ ହରାଇ ବସିଲେ ଭଲ କୋଉଟା ବା ମନ୍ଦ କୋଉଟା ତାହା ମଧ୍ୟ ସେ ଜାଣିପାରିଲେ ନାହିଁ ପ୍ରିୟ ଭାଇ ଓ ଭଉଣୀ ବାସ୍ତବରେ ଏକ ସୁନ୍ଦର ପାରିବାରିକ ଜୀବନ ଅତିବାହିତ କରିବାକୁ ହେଲେ ଏବଂ ନିଜର ବ୍ୟକ୍ତିଗତ ଜୀବନକୁ ଆଦର୍ଶ ଭାବରେ ଗଢ଼ି ତୋଳିବାକୁ ହେଲେ ନିଜର ସନ୍ତାନ ସନ୍ତତିମାନଙ୍କୁ ଉପଯୁକ୍ତ ଭାବରେ ଏହି ଜଗତ ମଧ୍ୟରେ ଉତ୍ତମ ନାଗରିକ ନାଗରିକା ଭାବେ ପ୍ରତିଷ୍ଠିତ କରାଇବାକୁ ହେଲେ ପ୍ରଭୁରେ ବଢ଼ାଇବାକୁ ହେଲେ ଆମମାନଙ୍କର ଆଦର୍ଶମୟ ଜୀବନ ଆବଶ୍ୟକ ଏବଂ ପ୍ରତି ଅବସ୍ଥାରେ ପ୍ରତି କ୍ଷେତ୍ରରେ ପ୍ରତି କାର୍ଯ୍ୟରେ ଆମେ ଈଶ୍ୱରଙ୍କୁ ଗୌରବ ଦେଇ ତାହାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କଲେ ଆମେ ନିଶ୍ଚିତ ଭାବରେ ସଫଳତାର ପଥରେ ଅଗ୍ରସର ହୋଇପାରିବା ତେଣୁ ଆସୁ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଆମମାନେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ ଆଉ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଜୀବନଯାପନ କରିବାକୁ ହେଲେ ଈଶ୍ୱର ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଯେଉଁ ଶିକ୍ଷା ଯେଉଁ ପରାମର୍ଶ ଦେଇଅଛନ୍ତି ସେହି ଶିକ୍ଷା ଅନୁଯାୟୀ ଯଦି ଆମମାନେ ଆମମାନଙ୍କର ଜୀବନକୁ ଗଢ଼ିବା ତାହେଲେ ଆମମାନେ ନିଶ୍ଚିତ ଭାବରେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ତାଙ୍କର ମହତ ଅଭିମତକୁ ସଫଳ କରିବା ଆଉ ଆମମାନଙ୍କର ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ଆମମାନେ ଉପକୃତ ହୋଇପାରିବା ସଫଳକାମୀ ହୋଇପାରିବା ତେଣୁ ଆସୁ ଆମମାନେ ନିଜର ଇଚ୍ଛାକୁ ମୁଖ୍ୟ ସ୍ଥାନ ନ ଦେଇ ଈଶ୍ୱରଙ୍କର ଇଚ୍ଛାକୁ ମୁଖ୍ୟ ସ୍ଥାନ ଦେଉ ଏବଂ ଈଶ୍ୱରଙ୍କୁ ଗୌରବ ଦେଉ ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଠିକଣାଟି ଆଉଥରେ ଶୁଣନ୍ତୁ ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ ପୋଷ୍ଟ ବକ୍ସ ନମ୍ବର 33 ଭୁବନେଶ୍ୱର 751001
ମୋବାଇଲ ନମ୍ବର 9777221415
ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ ODIA@radio882.com ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ନମସ୍କାର।